ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ପରେ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ। ଖୁବ୍ ଶୀଘ୍ର ସାରା ଦେଶରେ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଆରମ୍ଭ ହେବ ନଗଦବିହୀନ ଚିକିତ୍ସା ଯୋଜନା। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଓ ଘରୋଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଟ୍ରାଫିକ୍ ପୋଲିସ ସବ୍ଇନ୍ସପେକ୍ଟର ମୃତ। 4 ଭାରତ ଗସ୍ତରେ ଆସି ପହଞ୍ଚିଲେ ପର୍ତ୍ତୁଗାଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ପାଓଲୋ ରାଙ୍ଗେଲ ଏବଂ ମହିଳା ଜୁନିୟର ଏସିଆ କପ୍ ହକିରେ ଆଜି ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ପରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ସକାଳେ ଗୃହ ଆରମ୍ଭ ହେବା ପରେ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ବିରୋଧୀ ଦଳ ପକ୍ଷରୁ ଆଗତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାକୁ ବିରୋଧ କରି ବିରୋଧୀ ଦଳମାନେ ଗୃହରେ ସ୍ଲୋଗାନ ଦେଇଥିଲେ। ଗୃହର ନେତା ଜେପି ନଡ୍ଡା କହିଥିଲେ, ଗ୍ରହଣୀୟତା ସମ୍ପର୍କରେ ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରାଯାଇପାରିବ ନାହିଁ ଏବଂ ଅଧ୍ୟକ୍ଷଙ୍କ ରାୟ ଉପରେ ପ୍ରଶ୍ନ କିମ୍ବା ସମାଲୋଚନା କରାଯାଇପାରିବ ନାହିଁ। ଏକ ସାମ୍ବାଦିକ ସମ୍ମିଳନୀ କରି ଅଧ୍ୟକ୍ଷଙ୍କୁ ପ୍ରଶ୍ନ କରିଥିବାରୁ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ସେ ସମାଲୋଚନା କରିବା ସହ ଏହା ନିନ୍ଦନୀୟ ବୋଲି କହିଥିଲେ। ଏହାକୁ ସେ ଗୃହ ଓ ଅଧ୍ୟକ୍ଷଙ୍କ ଅବମାନନା ବୋଲି କହିଥିଲେ। କଂଗ୍ରେସ ଦଳ ଅଧ୍ୟକ୍ଷ ପଦକୁ ଅପମାନିତ କରିବାକୁ ଚେଷ୍ଟା କରୁଛି ବୋଲି ସେ ଅଭିଯୋଗ କରିଥିଲେ। କଂଗ୍ରେସ ଦଳର ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲ ପକ୍ଷରୁ ଅଧ୍ୟକ୍ଷଙ୍କ ଉପରେ ଅପମାନଜନକ ପୋଷ୍ଟ କରାଯାଇଥିବା ନେଇ ଶ୍ରୀ ନଡ୍ଡା ତୀବ୍ର ଆପତ୍ତି ଉଠାଇଥିଲେ। ସଂସଦୀୟ କାର୍ଯ୍ୟ ପ୍ରତି କଂଗ୍ରେସର କୌଣସି ସମ୍ମାନ ନାହିଁ ଏବଂ କଂଗ୍ରେସ ନେତା ଓ ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରସ୍ଙ୍କ ମଧ୍ୟରେ ଥିବା ସମ୍ପର୍କରୁ ଧ୍ୟାନ ହଟାଇବାକୁ ଏସବୁ କରାଯାଉଛି ବୋଲି ଶ୍ରୀ ନଡ୍ଡା ଅଭିଯୋଗ କରିଥିଲେ। ବିରୋଧୀ ସଦସ୍ୟଙ୍କ ଆଚରଣକୁ ନେଇ ସେ ମଧ୍ୟ ନିନ୍ଦା ପ୍ରସ୍ତାବ ଆଗତ କରିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଅଭିଯୋଗ କରିଥିଲେ ଯେ ଟ୍ରେଜରୀ ବେଞ୍ଚ ଗୃହର ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛନ୍ତି। ଶାସକ ଓ ବିରୋଧୀ ଦଳ ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜାରି ରହିବାରୁ ଅଧ୍ୟକ୍ଷ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି। ଏକ ପ୍ରମୁଖ ଭାରତୀୟ ବ୍ୟବସାୟୀ ଗୋଷ୍ଠୀ ବିରୋଧରେ ଲାଞ୍ଚ ଅଭିଯୋଗକୁ ନେଇ ବିରୋଧୀ ଦଳ ସାଂସଦମାନେ ଆଜି ସଂସଦ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ଘଟଣାର ତଦନ୍ତ ପାଇଁ ଏକ ଯୁଗ୍ମ ସଂସଦୀୟ କମିଟି ଗଠନ କରିବା ଲାଗି ସେମାନେ ଦାବି କରିଛନ୍ତି। ବିକ୍ଷୋଭରେ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ ଦଳଗୁଡ଼ିକ ସାମିଲ ହୋଇଥିଲେ। ଖୁବ୍ ଶୀଘ୍ର ସାରା ଦେଶରେ ଦୁର୍ଘଟଣା ପୀଡ଼ିତଙ୍କ ନଗଦବିହୀନ ଚିକିତ୍ସା ଯୋଜନା ଆରମ୍ଭ କରାଯିବ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଲୋକସଭାରେ ପ୍ରଶ୍ନକାଳରେ ଏହା କହିଛନ୍ତି। 6 ରାଜ୍ୟରେ ପ୍ରଚଳିତ ଏହି ଯୋଜନା ଖୁବ୍ ଶୀଘ୍ର ଉତ୍ତରପ୍ରଦେଶ ଏବଂ ପରେ ଦେଶର ବାକି ଅଞ୍ଚଳରେ ଆରମ୍ଭ କରାଯିବ ବୋଲି ସେ କହିଛନ୍ତି। ଏହି ଯୋଜନା ଦ୍ୱାରା ସଡ଼କ ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିମାନେ ହସ୍ପିଟାଲରେ 1.5 ଲକ୍ଷ ପର୍ଯ୍ୟନ୍ତ ନଗଦବିହୀନ ଚିକିତ୍ସା ପାଇପାରିବେ। ରାଜପଥରେ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରି ମନ୍ତ୍ରୀ ପ୍ରତ୍ୟେକ ଜିଲ୍ଲାରେ ଦୁର୍ଘଟଣା ନିବାରଣ କମିଟି ଗଠନ କରି ଏଭଳି ସଡ଼କ ଦୁର୍ଘଟଣାର କାରଣ ଖୋଜିବା ପାଇଁ ସଦସ୍ୟମାନଙ୍କୁ ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ ସର୍ବାଧିକ ସଡ଼କ ଦୁର୍ଘଟଣା ଘଟୁଛି। ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ବେଙ୍ଗାଲୁରୁ ଏବଂ ଜୟପୁରରେ ସର୍ବାଧିକ ଦୁର୍ଘଟଣା ଘଟୁଥିବା ସେ କହିଛନ୍ତି। ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କ ମଧ୍ୟରୁ 30%ଙ୍କର ପ୍ରାରମ୍ଭିକ ଚିକିତ୍ସାରେ ବିଳମ୍ବ ହେତୁ ମୃତ୍ୟୁ ଘଟୁଛି ବୋଲି ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି। ସେ କହିଛନ୍ତି, ନଗଦବିହୀନ ଚିକିତ୍ସା ଯୋଜନାରେ 6 ରାଜ୍ୟରେ 2100 ଲୋକଙ୍କ ଜୀବନ ରକ୍ଷା କରାଯାଇପାରିଛି। ଜଳ ଜୀବନ ମିଶନକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏହି ଯୋଜନା ବିଶେଷକରି ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ହାତ ପାହାନ୍ତାରେ ସ୍ୱଚ୍ଛ ପାଣି ରହିଲେ ମହିଳାମାନେ ଦକ୍ଷତା ବିକାଶ ଏବଂ ଆତ୍ମନିର୍ଭରଶୀଳତା ଉପରେ ଧ୍ୟାନ ଦେଇପାରିବେ। ପଞ୍ଜାବରେ ସାମାଜିକ ସୁରକ୍ଷା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଡକ୍ଟର ବଲଜିତ କୌର କହିଛନ୍ତି, ଗୋଟିଏ କୋଠରୀରେ ଚାଲୁଥିବା ପ୍ଲେ ୱେ ସ୍କୁଲଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ ଏବଂ ରାଜ୍ୟରେ 3 6 ବର୍ଷ ବୟସର ପିଲାଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କୌଣସି ସାଲିସ କରାଯିବ ନାହିଁ। ମନ୍ତ୍ରୀ ସ୍ପଷ୍ଟ ଭାବେ କହିଛନ୍ତି, ସିସିଟିଭି କ୍ୟାମେରା ବ୍ୟତୀତ ଏଭଳି ସ୍କୁଲଗୁଡ଼ିକରେ ଖେଳ ପଡ଼ିଆ ରହିବା ବାଧ୍ୟତାମୂଳକ, ଯାହାଦ୍ୱାରା ଉଭୟ ଶାରୀରିକ ଓ ମାନସିକ ସ୍ତରରେ ପ୍ରାରମ୍ଭିକ ଶିଶୁ ବିକାଶ ପାଇଁ ଏହାକୁ ବ୍ୟବହାର କରାଯାଇପାରିବ। ଡକ୍ଟର କୌର କହିଛନ୍ତି, ପ୍ଲେ ୱେ ସ୍କୁଲ ପାଇଁ ଅନ୍ଲାଇନ୍ ରେଜିଷ୍ଟ୍ରେସନ ନିମନ୍ତେ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଜସ୍ଥାନର ଜୟପୁରର ଜଗତପୁରା ଅଞ୍ଚଳରେ ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ କାର୍କେଡ୍ର ଦୁଇଟି ଗାଡ଼ି ଓ ଏକ ଘରୋଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଟ୍ରାଫିକ୍ ପୁଲିସର ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ 6 ଜଣ ଆହତ ହୋଇଛନ୍ତି। ଶ୍ରୀ ଶର୍ମା ଲଘୁ ଉଦ୍ୟୋଗ ଭାରତୀର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ, ଯେଉଁଥିରେ ଉପାଧ୍ୟକ୍ଷ ଜଗଦୀପ ଧଙ୍କଡ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜଗତପୁରା ରାସ୍ତାର ଅକ୍ଷୟପାତ୍ର ଛକ ନିକଟରେ ଏହି ଧକ୍କାରେ 5 ଜଣ ପୁଲିସ କର୍ମଚାରୀ ଓ ଅନ୍ୟ 2 ଜଣ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଅଟକି ଜଣେ ଗୁରୁତର ବ୍ୟକ୍ତିଙ୍କୁ ତାଙ୍କ କାର୍ରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଏବଂ ଅନ୍ୟ ଆହତମାନଙ୍କୁ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇନଥିଲେ। ପରେ ସେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଏଏସ୍ଆଇଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ଶର୍ମା ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଘଟଣାରେ ରାମନଗରିଆ ଥାନାରେ ଏକ ମାମଲା ରୁଜୁ ହୋଇଛି ଓ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି। ପର୍ତ୍ତୁଗାଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ପାଓଲୋ ରଙ୍ଗେଲ 4 ଦିନିଆ ଭାରତ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଏହା ସରକାରୀ ଭାବେ ତାଙ୍କର ପ୍ରଥମ ଭାରତ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ରଙ୍ଗେଲଙ୍କୁ ସ୍ୱାଗତ କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଗସ୍ତ ଉଭୟ ଦେଶର ବହୁମୁଖୀ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ। ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆସନ୍ତା ବର୍ଷ 50 ବର୍ଷ ପୂରଣ ହେବ। ଆସନ୍ତାକାଲି ନୂଆଦିଲ୍ଲୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ମନ୍ତ୍ରୀ ଶ୍ରୀ ରଙ୍ଗେଲ ବୈଠକ କରିବେ। ଶ୍ରୀଲଙ୍କାର ମୁଖ୍ୟ ବିରୋଧୀ ଦଳ ସାମ୍ରି ଜନ୍ ବାଲାୱଗେୟା ବାଚସ୍ପତି ଅଶୋକ ରଣୱାଲାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଦାଖଲ କରିବାର ସମ୍ଭାବନା ରହିଛି। ଏସ୍ଜେବି ସାଂସଦ ଅଜିତ ପି ପେରେରା ଏକ ସ୍ଥାନୀୟ ଖବରକାଗଜକୁ କହିଛନ୍ତି, ଏସ୍ଜେବି ସଂସଦୀୟ ଗୋଷ୍ଠୀ ଆଜି ଏହି ପ୍ରସଙ୍ଗରେ ଏକ ବୈଠକ ଡାକିବ। ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ଅନ୍ୟତମ ବିକଳ୍ପ ବୋଲି ସେ କହିଛନ୍ତି। ବାଚସ୍ପତି ରଣୱାଲା ଏକ ନକଲି ଡକ୍ଟରେଟ୍ ଟାଇଟେଲ୍ ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ତାଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠିଛି। ମହିଳା ଜୁନିୟର ଏସିଆ କପ୍ ହକିରେ ଆଜି ମସ୍କଟରେ ଚତୁର୍ଥ ତଥା ଅନ୍ତିମ ଲିଗ୍ ମ୍ୟାଚ୍ରେ ପୁଲ୍ ଏରେ ଭାରତ ଥାଇଲାଣ୍ଡ ମଧ୍ୟରେ ମୁକାବିଲା ହେବ। ଭାରତୀୟ ସମୟ ସନ୍ଧ୍ୟା 7ଟାରେ ମ୍ୟାଚ୍ ଆରମ୍ଭ ହେବ। ସେହିପରି ପୁଲ୍ ଏର ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆ ଏବଂ ଚୀନ୍ ମଧ୍ୟରେ ଅପରାହ୍ନ 4:45ରେ ମୁକାବିଲା ହେବ। ପଏଣ୍ଟ ତାଲିକାରେ ଚୀନ୍ 9 ପଏଣ୍ଟ ସହ ଶୀର୍ଷରେ ଥିବାବେଳେ 6 ପଏଣ୍ଟ ସହ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆସନ୍ତା ଶନିବାର ଦିନ ସେମିଫାଇନାଲ ଏବଂ ରବିବାର ଦିନ ଫାଇନାଲ ମ୍ୟାଚ୍ ଖେଳାଯିବ। ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା ବ୍ୟାଡମିଣ୍ଟନ ୱାର୍ଲଡ ଟୁର୍ ଫାଇନାଲରେ ଭାରତୀୟ ମହିଳା ଯୁଗଳ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ ମାଲେସିଆର ପଲି ଟାନ୍ ଓ ଥିନାହ ମୁରଲୀଧରନ୍ଙ୍କୁ ପରାସ୍ତ କରି ଗ୍ରୁପ୍ ପର୍ଯ୍ୟାୟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆଜି ଗ୍ରୁପ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ଯୋଡ଼ି ମାଲେସିଆକୁ 21-19, 21-19 ପରାସ୍ତ କରିଛନ୍ତି। ସାଉଦି ଆରବ 2034 ପୁରୁଷ ଫୁଟବଲ ବିଶ୍ୱକପ୍ ଆୟୋଜନ କରିବ ବୋଲି ଆନ୍ତର୍ଜାତିକ ଫୁଟବଲ ମହାସଂଘ ଘୋଷଣା କରିଛି। ଏଥିସହିତ ସ୍ପେନ୍ ପର୍ତ୍ତୁଗାଲ ଏବଂ ମରକୋ ମିଳିତ ଭାବେ 2030 ପ୍ରତିଯୋଗିତା ଆୟୋଜନ କରିବେ। ଆଭାସୀ ଜରିଆରେ ଅନୁଷ୍ଠିତ ବୈଠକରେ ଫିଫାର ସମସ୍ତ 211 ସଦସ୍ୟ ଦେଶର ପ୍ରତିନିଧି ଭୋଟ୍ ଗ୍ରହଣରେ ଅଂଶଗ୍ରହଣ କରିଥିଲେ। ବିଶ୍ୱକପ୍ର 6 ବର୍ଷ ପୂର୍ତ୍ତି ଅବସରରେ 2030 ପ୍ରତିଯୋଗିତାରେ 3ଟି ମ୍ୟାଚ୍ ଆର୍ଜେଣ୍ଟିନା ପାରାଗୁଏ ଏବଂ ଉରୁଗୁଏରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ପରେ ଅପରାହ୍ନ 2 ଯାଏ ରାଜ୍ୟସଭା ମୁଲତବୀ। ଖୁବ୍ ଶୀଘ୍ର ସାରା ଦେଶରେ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଆରମ୍ଭ ହେବ ନଗଦ ବିହୀନ ଚିକିତ୍ସା ଯୋଜନା। ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ କାର୍କେଡ୍ ଓ ଘରୋଇ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଟ୍ରାଫିକ୍ ପୁଲିସ ସବ୍ଇନ୍ସପେକ୍ଟର ମୃତ। 4 ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ ପର୍ତ୍ତୁଗାଲର ବୈଦେଶିକ ବ୍ୟାପାର ମନ୍ତ୍ରୀ ପାଓଲୋ ରଙ୍ଗେଲ ଏବଂ ମହିଳା ଜୁନିୟର ଏସିଆକପ୍ ହକିରେ ଆଜି ଭାରତ ଓ ଥାଇଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।